ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, କଳାକୃତି ମାଧ୍ୟମରେ ବିଭିନ୍ନ ସଂସ୍କୃତି ସହ ମଣିଷ ଜଡ଼ିତ ହୋଇଥାଏ କହିଲେ ରାଷ୍ଟ୍ରପତି। 48 ଜଣଙ୍କୁ ପ୍ରଦାନ କଲେ ଜାତୀୟ ହସ୍ତଶିଳ୍ପ ପୁରସ୍କାର। ସପ୍ତଦଶ ବିଧାନସଭାର ଶୀତକାଳୀନ ଅଧିବେଶନ ଶେଷ। ଜାତୀୟ ଗୀତ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ଅବସରରେ ପାଳନ ହେବ ବର୍ଷେ ବ୍ୟାପୀ କାର୍ଯ୍ୟକ୍ରମ। ବିଧାନସଭାର ବାଚସ୍ପତି ଏବଂ ସଦସ୍ୟମାନଙ୍କ ଦରମା, ଭତ୍ତା ଏବଂ ପେନ୍ସନ୍ ବୃଦ୍ଧି ସମ୍ପର୍କିତ 4 ବିଲ୍କୁ ମିଳିଲା ଗୃହର ଅନୁମୋଦନ। ଏବଂ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ କଟକ ବାରବାଟୀ ଷ୍ଟାଡିୟମରେ ଆଜି ସନ୍ଧ୍ୟାରେ ଖେଳାଯିବ ସିରିଜ୍ର ପ୍ରଥମ T20 କ୍ରିକେଟ୍ ମ୍ୟାଚ୍। ହସ୍ତଶିଳ୍ପ କେବଳ ଏକ ସାଂସ୍କୃତିକ ପରିଚୟ ନୁହେଁ, ବରଂ ଲୋକମାନଙ୍କ ଜୀବନ ଧାରଣରେ ଏକ ପ୍ରମୁଖ ଅଙ୍ଗ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ନୂଆଦିଲ୍ଲୀରେ ଆଜି କାରିଗରମାନଙ୍କୁ 2023-24 ଆର୍ଥିକ ବର୍ଷ ଲାଗି ଜାତୀୟ ହସ୍ତଶିଳ୍ପ ପୁରସ୍କାର ପ୍ରଦାନ କରି ରାଷ୍ଟ୍ରପତି କହିଛନ୍ତି, କଳାକୃତି ମାଧ୍ୟମରେ ବିଭିନ୍ନ ସଂସ୍କୃତି ସହ ମଣିଷ ଜଡ଼ିତ ହୋଇଥାଏ ଏବଂ ପରସ୍ପର ମଧ୍ୟରେ ସୁସମ୍ପର୍କ ଗଢ଼ି ଉଠିଥାଏ। ଏହି ପୁରସ୍କାରଗୁଡ଼ିକ ଅତୁଳନୀୟ କଳାତ୍ମକ ଉତ୍କର୍ଷତାକୁ ସ୍ୱୀକୃତି ଦେବା ସହ ଦେଶର ସମୃଦ୍ଧ ଏବଂ ବିବିଧ ହସ୍ତଶିଳ୍ପ ଐତିହ୍ୟର ସଂରକ୍ଷଣ ଓ ପ୍ରୋତ୍ସାହନ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରକାଶ କରୁଛି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ 12 ଜଣ କଳାକାରଙ୍କୁ ଶିଳ୍ପୀଗୁରୁ ପୁରସ୍କାର ଓ 36 ଜଣଙ୍କୁ ହସ୍ତଶିଳ୍ପ ବର୍ଗରେ ଜାତୀୟ ପୁରସ୍କାର ପ୍ରଦାନ କରିଛନ୍ତି।
ହସ୍ତଶିଳ୍ପୀଙ୍କ ପ୍ରାୟ ପରମ୍ପରା ସେ ଯୋଡ଼ା ଯାତା ହେ। ମୁଝେ ବହୁତ ପ୍ରସନ୍ନତା ହେ କି ଆଜ ଯାହା ଏକ ତରଫ ବିଲୁପ୍ତ ହୋ ରହେ କଲାଓଁ କେ ସଂରକ୍ଷଣ ଓ ଜନଜାତୀୟ କଲାଓଁ କେ ପ୍ରୋତ୍ସାହନ କେ ଲିଏ ତ ଓହି ଦୂସରୀ ଓର ଡିଜାଇନିଂ ଇନୋଭେସନ ଔର ଷ୍ଟାର୍ଟଅପ୍ କୁ ବଢ଼ାବା ଦେନେ କେ ଲିଏ ଭି ପୁରସ୍କାର ଦିଆ ଗେ।
ସପ୍ତଦଶ ବିଧାନସଭାର ଶୀତକାଳୀନ ଅଧିବେଶନ ଧାର୍ଯ୍ୟ ଅବଧି ପୂର୍ବରୁ ଆଜି ଶେଷ ହୋଇଛି। 29 କାର୍ଯ୍ୟ ଦିବସରୁ ଗୃହ ମାତ୍ର 11 ଦିନ ଚାଲିବା ପରେ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖିଛନ୍ତି। ଚଳିତ ଅଧିବେଶନରେ 17,440 କୋଟି ଟଙ୍କାର ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍ ଗୃହର ଅନୁମୋଦନ ଲାଭ କରିଛି। ଚଳିତ ଅଧିବେଶନରେ ଗୃହରେ ବନ୍ଦେ ମାତରମ୍ ଗୀତର 150 ବର୍ଷ ପୂର୍ତ୍ତି ରାଜ୍ୟବ୍ୟାପୀ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଶୀତକାଳୀନ ଅଧିବେଶନରେ ଆଜି ପ୍ରଥମାର୍ଦ୍ଧରେ ଜାତୀୟ ଗୀତ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ରାଜ୍ୟବ୍ୟାପୀ ଉତ୍ସବ ପାଳନ କରାଯିବା ନେଇ ଗୃହରେ ନିଷ୍ପତ୍ତି ହୋଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏ ସମ୍ପର୍କରେ ଗୃହରେ ଏକ ସଂକଳ୍ପ ଆଗତ କରିଥିଲେ। ସର୍ବସମ୍ମତିକ୍ରମେ ସଂକଳ୍ପକୁ ଗୃହର ଅନୁମୋଦନ ମିଳିଛି। ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ସଂକଳ୍ପ ଉପରେ ସେମାନଙ୍କର ଦଳର ଆଭିମୁଖ୍ୟ ଗୃହରେ ରଖିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ବକ୍ତବ୍ୟରେ କହିଥିଲେ, ବନ୍ଦେ ମାତରମ୍ ହେଉଛି ଏକ ପ୍ରେରଣା ଏବଂ ଆତ୍ମନିର୍ଭରଶୀଳ ଭାରତର ସ୍ୱପ୍ନ ବହନ କରୁଛି। ବନ୍ଦେ ମାତରମ୍ ଗୀତ ଦେଶକୁ ଏକତାର ସୂତ୍ରରେ ବାନ୍ଧି ରଖିବାର ଏକ ମନ୍ତ୍ର। ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ପରେ ସଂକଳ୍ପ ସର୍ବସମ୍ମତିକ୍ରମେ ଗୃହରେ ଅନୁମୋଦନ ଲାଭ କରିଥିଲା ଏବଂ ପରେ ଏହି ଜାତୀୟ ଗୀତକୁ ପରିବେଷଣ କରାଯାଇଥିଲା। ଓଡ଼ିଶା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟଙ୍କ ଦରମା, ଭତ୍ତା ଓ ପେନ୍ସନ୍ ବୃଦ୍ଧି ସମ୍ପର୍କିତ 4 ବିଲ୍ ଆଜି ଗୃହରେ ସର୍ବସମ୍ମତିକ୍ରମେ ପାରିତ ହୋଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଂ ଆଜି ଏହି ବିଲ୍ଗୁଡ଼ିକୁ ଗୃହରେ ଉପସ୍ଥାପନ କରିଥିଲେ। ବିଲ୍ଗୁଡ଼ିକ ମଧ୍ୟରେ ରହିଛି ଓଡ଼ିଶା ବିଧାନସଭା ସଦସ୍ୟମାନଙ୍କ ଦରମା, ଭତ୍ତା ଓ ପେନ୍ସନ୍ ସଂଶୋଧନ ବିଲ୍ 2025, ଓଡ଼ିଶା ବିଧାନସଭା ବାଚସ୍ପତିଙ୍କ ଦରମା ଓ ଭତ୍ତା ସଂଶୋଧନ ବିଲ୍ 2025, ଓଡ଼ିଶା ବିଧାନସଭା ଉପବାଚସ୍ପତିଙ୍କ ଦରମା ଓ ଭତ୍ତା ସଂଶୋଧନ ବିଲ୍ 2025 ଏବଂ ଓଡ଼ିଶା ବିଧାନସଭା ମନ୍ତ୍ରୀଙ୍କ ଦରମା ଓ ଭତ୍ତା ସଂଶୋଧନ ବିଲ୍ 2025। ବିଲ୍ ସପକ୍ଷରେ ମତ ରଖି ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଥିଲେ, 2017 ମସିହାରେ ଦରମା, ଭତ୍ତା ଏବଂ ପେନ୍ସନ୍ର ସଂଶୋଧନ କରାଯାଇଥିଲା। ବର୍ତ୍ତମାନର ମୁଦ୍ରାସ୍ଫୀତି ହାର ଦରମା ଓ ଭତ୍ତାକୁ ଦୃଷ୍ଟିରେ ରଖି ଉପଦେଷ୍ଟା କମିଟିର ସୁପାରିଶ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 68,36,000 ପରିବାରକୁ ଟ୍ୟାପ୍ ଯୋଗେ ପାନୀୟ ଜଳ ସଂଯୋଗ ଦିଆଯାଉଛି ବୋଲି ଆଜି ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଗୃହରେ କହିଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି, ଆଗାମୀ 2027 ମସିହା ଶେଷ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଘରକୁ ସ୍ୱଚ୍ଛ ପିଇବା ପାଣି ଯୋଗାଇ ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ସମୟସୀମା ସୁଦ୍ଧା ସମସ୍ତ 207 ପ୍ରକଳ୍ପ କାମ ଶେଷ କରାଯିବ। 15,420 ଗାଁକୁ ଏକକ ଓ ବହୁମୁଖୀ ପ୍ରକଳ୍ପ ମାଧ୍ୟମରେ ପାନୀୟ ଜଳ ଯୋଗାଇ ଦିଆଯାଉଛି। ପରିବାର ସହ ପ୍ରତିଷ୍ଠାନଗୁଡ଼ିକୁ ମଧ୍ୟ ପାନୀୟ ଜଳ ଯୋଗାଇ ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ସରକାର 6,646 ନୂତନ ନଳକୂପ ଖନନ କରୁଛନ୍ତି। ରାଜ୍ୟରେ ମୋଟ 527,694 ନଳକୂପ କାର୍ଯ୍ୟକ୍ଷମ ଅଛି। ଭୁବନେଶ୍ୱରରେ ବର୍ଷା ଦିନେ ଉପୁଜୁଥିବା ଜଳବନ୍ଦୀ ସମସ୍ୟାକୁ ଦୂର କରିବା ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ଖସଡ଼ା ପ୍ରସ୍ତୁତ କରାଯାଇଛି। ଏଥିପାଇଁ 23 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ୟୟବରାଦ କରାଯାଇଛି। 11ଟି ପ୍ରାକୃତିକ ଡ୍ରେନ୍ରୁ ଜବରଦଖଲ ଉଚ୍ଛେଦ କରାଯିବ। ଏଥିସହ 2ଟି ଡ୍ରେନ୍ ନିର୍ମାଣ କରିବାକୁ ବିଭାଗ ପକ୍ଷରୁ ଯୋଜନା ରହିଛି। ଏହି ଡ୍ରେନ୍ ନିର୍ମାଣ ହେବା ଦ୍ୱାରା 30% ଜଳବନ୍ଦୀ ସମସ୍ୟା ଦୂର ହେବ। ରାଜ୍ୟରେ ପ୍ରାୟ 16,178 ହେକ୍ଟର ଜମିକୁ ବର୍ତ୍ତମାନ ସୁଦ୍ଧା ଜବରଦଖଲ ମୁକ୍ତ କରାଯାଇଛି ବୋଲି ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଆଜି ଗୃହରେ କହିଛନ୍ତି। ଏହିସବୁ ଜଙ୍ଗଲ ଜମିକୁ ମୁକ୍ତ କରିବା ପାଇଁ ଜବରଦଖଲକାରୀଙ୍କ ବିରୋଧରେ 7,580 ମାମଲା ରୁଜୁ କରାଯାଇଛି। ତେବେ ଆଉ 166 ହେକ୍ଟର ଜଙ୍ଗଲ ଜମି ଜବରଦଖଲକାରୀଙ୍କ ଅଧୀନରେ ରହିଛି ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଗତ 2 ବର୍ଷରେ ଶ୍ରମ ଅଧିକାରୀଙ୍କ ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ 65 ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି ବୋଲି ଶ୍ରମମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଆଜି ବିଧାନସଭାରେ କହିଛନ୍ତି। ଝାରସୁଗୁଡ଼ା ଜିଲ୍ଲାରୁ ସର୍ବାଧିକ 11 ଜଣ ଓ ସୁନ୍ଦରଗଡ଼ରୁ 9 ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ଗୃହରେ ପ୍ରକାଶ କରିଛନ୍ତି। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ଆଜି ରାଜ୍ୟବ୍ୟାପୀ ପାଳନ କରାଯାଉଛି। ବିଧାନସଭା ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, 2 ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଓଡ଼ିଆ ଭାଷା, ସଂସ୍କୃତି ଓ ସାହିତ୍ୟ କ୍ଷେତ୍ରରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ। ତାଙ୍କର ପ୍ରତ୍ୟେକ କୃତି ଚିରଦିନ ମନେ ରଖିବା ଏବଂ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟର ଗୌରବ ବୃଦ୍ଧି ପାଇଁ ସଂକଳ୍ପ ନେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ କାନ୍ତକବିଙ୍କ ଜନ୍ମପୀଠ ତାଳପଦା ଗ୍ରାମ ସମେତ ବିଭିନ୍ନ ସ୍ଥାନରେ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ ହୋଇଯାଇଛି। ଦୁର୍ନୀତି ବିରୋଧରେ ସଚେତନତା ସୃଷ୍ଟି ଏବଂ ଏହାର ମୁକାବିଲା ପାଇଁ ସମ୍ମିଳିତ ପ୍ରୟାସ ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ଦୁର୍ନୀତି ନିବାରଣ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ବାର୍ତ୍ତା ରହିଛି, ଦୁର୍ନୀତି ବିରୁଦ୍ଧରେ ଯୁବପିଢ଼ିଙ୍କୁ ଏକତ୍ରିତ କରିବା। 2003 ଅକ୍ଟୋବର ମାସ 31 ସଂଯୁକ୍ତ ରାଷ୍ଟ୍ର ମହାସଭାରେ ଏହି ଦିବସ ପାଳନ ନେଇ ନିଷ୍ପତ୍ତି ଗ୍ରହଣ କରାଯିବା ପରେ ପ୍ରତିବର୍ଷ ଆଜିର ଦିନକୁ ଅନ୍ତର୍ଜାତୀୟ ଦୁର୍ନୀତି ନିବାରଣ ଦିବସ ଭାବେ ପାଳନ କରାଯାଉଛି। ମାଲକାନଗିରି ଜିଲ୍ଲାର MV 26 ଓ ରାଖାଲଗୁଡ଼ା ଗ୍ରାମ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ ଜାରି ରହିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଉଭୟ ଗୋଷ୍ଠୀଙ୍କ ସହ ଆଲୋଚନା ପରେ ସନ୍ଧ୍ୟାରେ ଶାନ୍ତି କମିଟି ବୈଠକ ପାଇଁ ନିଷ୍ପତ୍ତି ନିଆଯାଇଛି। ଅନ୍ୟପକ୍ଷରେ ଗ୍ରାମବାସୀମାନେ ମରଶରୀରକୁ ଗ୍ରହଣ କରି ଶବ ସଂସ୍କାର କରିଛନ୍ତି। ଦକ୍ଷିଣ ପଶ୍ଚିମାଞ୍ଚଳ DIG ଡକ୍ଟର କନ୍ଭର୍ ବିଶାଲ ସିଂ, ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି। ସମ୍ପୃକ୍ତ ଅଞ୍ଚଳରେ BNS ଧାରା 163 ଲାଗୁ କରାଯିବା ସହ ଗତକାଲି ସନ୍ଧ୍ୟାରୁ 24 ଘଣ୍ଟା ପର୍ଯ୍ୟନ୍ତ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ କରି ଦିଆଯାଇଛି। ପୁଲିସ୍ ମହାନିର୍ଦ୍ଦେଶକ YB ଖୁରାନିଆ, ADG ସଞ୍ଜୀବ ପଣ୍ଡା ଓ SIW DIG ଅଖିଳେଶ୍ୱର ସିଂ ଗତକାଲି ସନ୍ଧ୍ୟାରେ ମାଲକାନଗିରି ପହଞ୍ଚିବା ପରେ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ମୃତକ ପରିବାରବର୍ଗଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ 30,000 ଟଙ୍କା ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ 4,00,000 ଟଙ୍କା ପ୍ରଦାନ ପାଇଁ ଘୋଷଣା କରାଯାଇଛି। ଏଥିସହ MV 26 ସହ ଭଙ୍ଗାରୁଜା ଘଟଣାରେ କ୍ଷୟକ୍ଷତି ଆକଳନ କରାଯାଉଥିବା ଜିଲ୍ଲାପାଳ କହିଛନ୍ତି। କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆଜିଠାରୁ ଓଡ଼ିଶା ମାଷ୍ଟର୍ସ 2025 BWF ସୁପର 100 ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେଉଛି। ଆସନ୍ତା 14 ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ପୁରୁଷ ଏବଂ ମହିଳା ବର୍ଗରେ 17 ଦେଶର 377 ଜଣ କ୍ରୀଡ଼ାବିତ୍ ଅଂଶଗ୍ରହଣ କରୁଛନ୍ତି। ସେଥିମଧ୍ୟରୁ 334 ଜଣ ଭାରତୀୟ ଓ 43 ଜଣ ବିଦେଶୀ କ୍ରୀଡ଼ାବିତ୍ ରହିଛନ୍ତି। ପ୍ରତିଯୋଗିତା ପୁରୁଷ ସିଙ୍ଗଲ୍ସ, ମହିଳା ସିଙ୍ଗଲ୍ସ, ପୁରୁଷ ଡବଲ୍ସ, ମହିଳା ଡବଲ୍ସ ଏବଂ ମିକ୍ସ ଡବଲ୍ସ ବର୍ଗରେ ଆୟୋଜିତ ହେବ। କଟକ ବାରବାଟୀ ଷ୍ଟାଡିୟମରେ ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ T20 କ୍ରିକେଟ୍ ମ୍ୟାଚ୍ ଖେଳାଯିବ। ମ୍ୟାଚ୍ ସନ୍ଧ୍ୟା 7 ଆରମ୍ଭ ହେବ। ବାରବାଟୀରେ ଏହା ଚତୁର୍ଥ ଅନ୍ତର୍ଜାତୀୟ T20 ମ୍ୟାଚ୍। ଭାରତ ଓ ଦକ୍ଷିଣ ଆଫ୍ରିକା ତୃତୀୟ ଥର ପାଇଁ ବାରବାଟୀରେ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି। 5 ମ୍ୟାଚ୍ ବିଶିଷ୍ଟ ଏହି T20 ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଦେଖିବା ଲାଗି 40,000 ଉର୍ଦ୍ଧ୍ୱ ଦର୍ଶକଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ପୁଲିସ୍ ପ୍ରଶାସନ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ସହ 50 ପ୍ଲାଟୁନ୍ ଫୋର୍ସ ଓ 300 ପୁଲିସ୍ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ମ୍ୟାଚ୍ ପୂର୍ବରୁ ଭାରତୀୟ କ୍ରିକେଟ୍ ଟିମ୍ର କୋଚ୍ ଗୌତମ ଗମ୍ଭୀର, T20 ଦଳର ଅଧିନାୟକ ସୂର୍ଯ୍ୟ କୁମାର ଯାଦବଙ୍କ ସମେତ କେତେକ ସଦସ୍ୟ ପୁରୀ ଗସ୍ତରେ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ସେମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରାଯାଇଥିଲା। ଖେଳାଳିଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏ ସମ୍ପର୍କରେ OCO ମ୍ୟାନେଜିଂଙ୍କ କମିଟି ସଦସ୍ୟ ରବି ପଢିହାରୀ କହିଛନ୍ତି,
କୌଣସି ପ୍ରକାର ଅସୁବିଧା ନ ହେବା ପାଇଁ ପ୍ରଶାସନିକ ସ୍ତରରେ ରାଜ୍ୟ ସରକାରଙ୍କ ସହିତ ଏବଂ କଟକ ଜିଲ୍ଲା ପ୍ରଶାସନ ସହିତ, ପୋଲିସ ପ୍ରଶାସନ ସହିତ, ଓଡ଼ିଶା ପୋଲିସ ପ୍ରଶାସନ ସହିତ ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଛି ଏବଂ ଲାଇଟ୍ଠୁ ଆରମ୍ଭ କରି ପାଣିଠୁ ଆରମ୍ଭ କରି ସିକ୍ୟୁରିଟି ଆରମ୍ଭ କରି ଏବଂ ବାଉଣ୍ଡରୀର ଚାରିପଟା ଏକ ନେଟ୍ ମଧ୍ୟ ଦିଆଯାଇଛି। କୌଣସି ପ୍ରକାର ବିଶୃଙ୍ଖଳା ନେବା ପାଇଁ ଲୋକମାନଙ୍କୁ ନିବେଦନ କରାଯାଇଛି ଓଡ଼ିଶା କ୍ରିକେଟ ଆସୋସିଏସନ ତରଫରୁ।
ମୁଖ୍ୟ ସମ୍ବାଦ ପୁଣି ଥରେ। କଳାକୃତି ମାଧ୍ୟମରେ ବିଭିନ୍ନ ସଂସ୍କୃତି ସହ ମଣିଷ ଜଡ଼ିତ ହୋଇଥାଏ କହିଲେ ରାଷ୍ଟ୍ରପତି। ସପ୍ତଦଶ ବିଧାନସଭାର ଶୀତକାଳୀନ ଅଧିବେଶନ ଶେଷ ଏବଂ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ କଟକ ବାରବାଟୀ ଷ୍ଟାଡିୟମରେ ଆଜି ସନ୍ଧ୍ୟାରେ ଖେଳାଯିବ ସିରିଜ୍ର ପ୍ରଥମ T20 କ୍ରିକେଟ୍ ମ୍ୟାଚ୍। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।